ଆସୁଛୁ ତୁ କାହା ପାଇଁ ଲେଖିବାର କାରଣଟା କହୁନୁ ତୁ କାଇଁ
କରିଛି ମନ ଆସରେ ତତେ ବସେଇ।